ନମସ୍କାର, ମୁଁ ଜୟନ୍ତୀ ନାୟକ, ଆଇଗିଣି 49 ନମ୍ବର ୱାର୍ଡ଼ର ଜଣେ ସଦସ୍ୟ। ମୁଁ ଆମ ଗାଁରେ ପିଲାମାନଙ୍କୁ ପ୍ରାୟ ହାତ ଧୋଇବା ଆଉ ସ୍ୱଚ୍ଛତା ରହିବା ଆଉ ସ୍ତ୍ରୀ ଲୋକମାନଙ୍କୁ ପାଣି କେମିତି ଆମେ ପିଇବା, କାହିଁକିନା ବ୍ଲିଚିଂ ଆସୁଛି, ଇଏ ସିଏ ଆସୁଛି, ତା ବିଷୟରେ କିଛି ନା କିଛି କୁହେ। ଆଉ ଏବେ ସେମାନେ ସେଇ କଥାକୁ ମଧ୍ୟ ମାନିକି ପିଲାମାନେ ପ୍ରାୟ ହାତ ଧୋଇବା, ଶୋଇବା ପୂର୍ବରୁ ହାତ ଧୋଇବା, ଦାନ୍ତ ଘଷିବା ଠିକ୍ରେ କଲେଣି। ମାଆମାନେ ପ୍ରାୟ କିଛି ସମୟ ରଖିଲା ପରେ ପାଣି ବ୍ୟବହାର କଲେଣି। ଆଉ ଅଳିଆ ଆବର୍ଜନା ତ ପ୍ରାୟ ନଷ୍ଟ କରିଦେଉଛନ୍ତି, ପୋଡ଼ାପୋଡ଼ି କରିକି, ନାଇଁ ତ ଅଳିଆ କାଢ଼ିକି ଦେଇଦେଉଛନ୍ତି, ଏମିତି କରୁଛନ୍ତି ଆଉ।